ମୋ ନାଁ ପ୍ରମିଳା ସାମଲ, ମୁଁ SBIର ପ୍ରେସିଡେଣ୍ଟ, ଲକ୍ଷ୍ମୀ ସାରରେ ମୋ ଘର, 83 ନମ୍ବର ୱାର୍ଡ଼ରେ ମୁଁ ରହୁଛି। ଆମର ଏ ଟ୍ୟୁବୱେଲ ପାଣି କି ବୋରିଂ ପାଣି ଏଇଥିରୁ ଖାଉଥିଲୁ, କୂଅରୁ ଖାଉଥିଲୁ, ପାଣି କିନ୍ତୁ ବହୁତ ପ୍ରୋବ୍ଲେମ ଥିଲା। ଆମେ କିଛି ଆଉ ଜଣଙ୍କୁ ଧରିକି ନାଗିକି ପାଣି ଅଫିସକୁ ଫୋନ୍ କରିକି ସପ୍ଲାଇ ପାଇଁ ଆଣିଲା। ଏବେ ଆମର 5 ଟ୍ୟୁବୱେଲ ପାଣି ପାଉଛନ୍ତି, ପୁରା ଟ୍ୟୁବୱେଲ ପାଉଛନ୍ତି, ପାଣିର କିଛି ଅସୁବିଧା ନାହିଁ। ଯେଉଁ ବର୍ଷା ଫର୍ଷା ହେଲେ ପାଣି ପଶି ଯାଉଥିଲା, କଳ ହେଲେ ବି ପାଣି ମଇଳା ଆସୁଥିଲା, ଏବେ କଳକୁ ଉଠେଇ ଦେଇଛି, ଉଚ୍ଚ ପ୍ରତି ଦୁଆରେ କରିଦେଇଛନ୍ତି, ସୁବିଧାରେ ଅଛନ୍ତି।